ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଗତକାଲି ଶାନ୍ତି ଶୃଙ୍ଖଳାର ସହ ମତଦାନ ସମ୍ପନ୍ନ 60.42% ମତଦାତା ସାବ୍ୟସ୍ତ କଲେ ନିଜର ମତାଧିକାର ଆଗାମୀ ଦଶନ୍ଧିରେ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ହେବ ଉଲ୍ଲେଖନୀୟ ରୂପାନ୍ତରୀକରଣ କହିଲେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ପ୍ରୟାଗରାଜର ମହାକୁମ୍ଭଠାରେ ଆଜି ଅନୁଷ୍ଠିତ ହେବ ଜନଜାତି ସଂସ୍କୃତି ସମାଗମ 2025 ଆମେରିକାରେ ବେଆଇନ ଭାବେ ରହୁଥିବା 104 ଭାରତୀୟଙ୍କୁ ଗତକାଲି ବିମାନ ଯୋଗେ ଭାରତ ପଠାଇଲେ ସେଠାକାର ସରକାର ଏବଂ ଭାରତ ଇଂଲଣ୍ଡ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଖେଳାଯିବ ନାଗପୁରରେ। ସତୁରୀ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଗତକାଲି ଶାନ୍ତି ଶୃଙ୍ଖଳାର ସହ ମତଦାନ ସମ୍ପନ୍ନ ହୋଇଛି। ହାରାହାରି 60.42% ମତଦାତା ଏହି ଅବସରରେ ନିଜର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରିଛନ୍ତି। ଉତ୍ତର ପୂର୍ବ ଦିଲ୍ଲୀ ଜିଲ୍ଲାରେ ସର୍ବାଧିକ 66.25% ମତଦାନ ହୋଇଛି। ସେହିଭଳି ସାହାଦାରା ଜିଲ୍ଲାରେ 63.94%, ଉତ୍ତର ପଶ୍ଚିମ ଦିଲ୍ଲୀରେ 60.7% ଏବଂ ଉତ୍ତର ଦିଲ୍ଲୀରେ 69.55% ମତାଧିକାର ସାବ୍ୟସ୍ତ ହୋଇଛି। ଏହାଛଡ଼ା ଦକ୍ଷିଣ ପୂର୍ବ ଦିଲ୍ଲୀରେ ସର୍ବନିମ୍ନ 56.16% ମତଦାନ ହୋଇଛି ବୋଲି ଜଣାପଡ଼ିଛି। ଗତକାଲି ନିର୍ବାଚନ ପରେ ଯେଉଁସବୁ ପ୍ରମୁଖ ନେତାଙ୍କର ଭାଗ୍ୟ ଇଭିଏମ୍ ମଧ୍ୟରେ ବନ୍ଦ ହୋଇ ରହିଛି ସେମାନଙ୍କ ମଧ୍ୟରେ ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ, ଆତିଶି ମନୀଷ ସିସୋଦିଆ, ବିଜେପିର ପରବେଶ ବର୍ମା, ବିଜେନ୍ଦର ଗୁପ୍ତା, ଅରବିନ୍ଦର ସିଂ ଲଭ୍ଲି ଏବଂ ରମେଶ ବିଧୁରୀ ଥିବାବେଳେ କଂଗ୍ରେସର ଦେବେନ୍ଦ୍ର ଯାଦବ, ସନ୍ଦୀପ ଦୀକ୍ଷିତ ଓ ଆଲକା ଲାମ୍ବା ଅନ୍ତର୍ଭୁକ୍ତ। ଏହି ନିର୍ବାଚନରେ ମୋଟ 699 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। 1,56,00,000 ଅଧିକ ମତଦାତାଙ୍କ ପାଇଁ ଗତକାଲି 13,700 ବୁଥ୍ ପ୍ରତିଷ୍ଠା କରାଯାଇଥିଲା। ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ତଥା ଅବାଧ ଓ ନିରପେକ୍ଷତାର ସହ ସମ୍ପନ୍ନ କରିବା ଲାଗି ଜାତୀୟ ରାଜଧାନୀରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ନିର୍ବାଚନ ସମୟରେ ଅର୍ଥବଳ ବ୍ୟବହାର କରିବା ଦିଗରେ ଶୂନ୍ୟ ସହନଶୀଳତା ନୀତି କାର୍ଯ୍ୟକାରୀ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଗତମାସ 7 ଦିନ ଦିଲ୍ଲୀ ନିର୍ବାଚନ ସମ୍ପର୍କରେ ଆୟୋଗଙ୍କ ପକ୍ଷରୁ ଘୋଷଣା ହେବା ପରଠାରୁ ଗତକାଲି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ପ୍ରାୟ 236 ନଗଦ ଟଙ୍କା ଜବତ କରାଯାଇଛି। ଆସନ୍ତା ଶନିବାର ଦିନ ଭୋଟ୍ ଗଣତି କରାଯିବ। ଏଥିସହିତ ଗତକାଲି ଉତ୍ତରପ୍ରଦେଶ ମିଲ୍କିପୁର ଏବଂ ତାମିଲନାଡୁର ଇରୋଡ୍ ପୂର୍ବ ବିଧାନସଭା ଆସନ ଲାଗି ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ମିଲ୍କିପୁରରେ ପ୍ରାୟ 65.35% ଏବଂ ଇରୋଡ୍ ପୂର୍ବରେ ପ୍ରାୟ 67.97% ମତଦାତା ମତଦାନ କରିଛନ୍ତି। ଆଗାମୀ ଦଶନ୍ଧିରେ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଏକ ଉଲ୍ଲେଖନୀୟ ରୂପାନ୍ତରୀକରଣ ଯାତ୍ରାରେ ସାମିଲ ହେବେ ବୋଲି ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମତବ୍ୟକ୍ତ କରିଛନ୍ତି। ଗତକାଲି ଚେନ୍ନାଇଠାରେ ଏକ ସମାରୋହରେ ସେ କହିଛନ୍ତି ଏହି ରୂପାନ୍ତରୀକରଣ ଦ୍ୱାରା ସମଗ୍ର ବିଶ୍ୱର ଦ୍ରୁତ ଅଭିବୃଦ୍ଧି ହାସଲ ଦିଗରେ ଏହି ରାଜ୍ୟଗୁଡ଼ିକ ସହାୟକ ହୋଇପାରିବେ। ସମ୍ପୃକ୍ତ ଅଞ୍ଚଳରେ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଦୂରଦୃଷ୍ଟି ସମ୍ପନ୍ନ ଅନେକ ପ୍ରକଳ୍ପର କାର୍ଯ୍ୟକାରୀ କରିଛନ୍ତି ବୋଲି ଶ୍ରୀ ସିନ୍ଧିଆ କହିଛନ୍ତି। ସେ କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଉପରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ସହିତ ପ୍ରାୟ 10 ମଧ୍ୟରେ ସେଠାରେ ରେଳ, ସଡ଼କ ଓ ବାୟୁସେବାରେ ଆଧୁନିକୀକରଣ କରାଯିବା ସହ ମୌଳିକ ଢାଞ୍ଚାଗତ ସୁବିଧା ପ୍ରଦାନ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ଇଜିପ୍ଟର ପ୍ରତିପକ୍ଷ ଡକ୍ଟର ବି ଆବଦେଲାତିଙ୍କ ସହିତ ଟେଲିଫୋନ୍ ଯୋଗେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷକରି ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ରହିଥିବା ଦ୍ୱିପକ୍ଷୀୟ ସମ୍ପର୍କ ଏବଂ ଆଞ୍ଚଳିକ ତଥା ବୈଶ୍ୱିକ ସମସ୍ୟାର ସମାଧାନ ଉପରେ ଦୁଇ ନେତା ଆଲୋଚନା କରିଥିବା ଜଣାଯାଇଛି। ଅନ୍ୟପକ୍ଷରେ ଡକ୍ଟର ଜୟଶଙ୍କର ଗତକାଲି ନୂଆଦିଲ୍ଲୀଠାରେ ସାଂଘାଇ ସହଯୋଗ ସଂଗଠନର ମହାସଚିବ ନୁର୍ଲାନ୍ ୟର୍ମେକ୍ ବାଇବ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସଂଗଠନର ନୂତନ ଭାବେ ଦାୟିତ୍ୱ ନେଇଥିବା ଦୃଷ୍ଟିରୁ ଡକ୍ଟର ଜୟଶଙ୍କର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି ଏକ ସୁରକ୍ଷିତ ସାଂଘାଇ ସହଯୋଗ ସଂଗଠନ ଗଠନ ସହିତ ଭାରତର ଏ ଦିଗରେ ପ୍ରତିବଦ୍ଧତା ସମ୍ପର୍କରେ ସେମାନେ ବିସ୍ତୃତ ଆଲୋଚନା କରିଛନ୍ତି। ଗ୍ରୀସ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜର୍ଜ ଗେରା ପେଟ୍ରିଟିସ୍ 4 ଭାରତ ଗସ୍ତରେ ଆସି ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ଗେରା ପେଟ୍ରିଟିସ୍ ତାଙ୍କର ଭାରତୀୟ ପ୍ରତିପକ୍ଷ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ବିଶେଷକରି ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀ ଓ ବିଭିନ୍ନ କ୍ଷେତ୍ରରେ ଥିବା ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇବ ବୋଲି ଜଣାପଡ଼ିଛି। ଚଳିତ କେନ୍ଦ୍ର ବଜେଟ୍ରେ ଗୁଜରାଟ ଲାଗି ରେଳବାଇ ବାବଦରେ 17,155 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଦୃଷ୍ଟିରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗୁଜରାଟ ସମେତ ସମଗ୍ର ଦେଶରେ ରେଳ ସମ୍ପ୍ରସାରଣ ଓ ବିକାଶ ଦିଗରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି। କେନ୍ଦ୍ର ବଜେଟ୍ 2025-26 ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବ। ରେଳବାଇ କ୍ଷେତ୍ରର ବିକାଶ ହୋଇପାରିଲେ ବାଣିଜ୍ୟ, ଶିଳ୍ପ, ଗମନାଗମନ ତଥା ନିଯୁକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଆସିପାରିବ ବୋଲି ଶ୍ରୀ ଶାହା ମତବ୍ୟକ୍ତ କରିଛନ୍ତି। ପ୍ରୟାଗରାଜର ମହାକୁମ୍ଭଠାରେ ଆଜି ଜନଜାତି ସଂସ୍କୃତି ସମାଗମ 2025 ଅନୁଷ୍ଠିତ ହେବ। ଏହି ଅବସରରେ ଦେଶବ୍ୟାପୀ 15,000+ ଜନଜାତି ବର୍ଗ ବ୍ୟକ୍ତି ସେଠାରେ ବୁଡ଼ ପକାଇବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଆମ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ, ଜନଜାତି ସମ୍ପ୍ରଦାୟର ପରମ୍ପରା ଓ ସଂସ୍କୃତିକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ସମସ୍ତେ ସେଠାରେ ଏହି ଅବସରରେ ପ୍ରତିଜ୍ଞାବଦ୍ଧ ହେବେ। ବିର୍ସା ମୁଣ୍ଡାଙ୍କର 150ତମ ଜୟନ୍ତୀକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ 2025କୁ ଜନଜାତି ଗୌରବ ବର୍ଷ ଭାବେ ଘୋଷଣା କରାଯାଇଛି। ଏହି ସମାଗମ ଅବସରରେ ଆଜି ମହାକୁମ୍ଭଠାରେ ଏକ ଯୁବ କୁମ୍ଭ ଅନୁଷ୍ଠିତ ହେବ। କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗା ଦାସ ଉଇକେ ଏହି କୁମ୍ଭକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭିନ୍ନ ରାଜ୍ୟର ଜନଜାତି ସମ୍ପ୍ରଦାୟର 25 ଜଣ ଯୁବକ ଯୁବତୀଙ୍କୁ ପୁରସ୍କୃତ କରାଯିବ। ଏହାଛଡ଼ା ସେଠାରେ ଜନଜାତି ସମାଜ ଏବଂ ଏହାର କଳା ସଂସ୍କୃତି ସମ୍ପର୍କିତ ଏକ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ବେଆଇନ ଭାବେ ରହୁଥିବା 104 ଜଣ ଭାରତୀୟଙ୍କୁ ଗତକାଲି ସେଠାକାର ସରକାର ଏକ ବିମାନ ଯୋଗେ ଭାରତ ପଠାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏହି ବିମାନରେ ଭାରତ ଫେରିଥିବା ଯାତ୍ରୀଙ୍କ ମଧ୍ୟରେ 30 ଜଣ ପଞ୍ଜାବର ହୋଇଥିବା ବେଳେ ଅନ୍ୟମାନେ ଚଣ୍ଡିଗଡ଼, ହରିୟାଣା, ଗୁଜରାଟ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶର ହୋଇଥିବା ଜଣାପଡ଼ିଛି। ଏହି ବିମାନ ଗତକାଲି ପଞ୍ଜାବର ଅମୃତସରସ୍ଥିତ ଶ୍ରୀ ଗୁରୁ ରାମଦାସ ଜୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ଯାତ୍ରୀମାନଙ୍କ ନଥିପତ୍ର ଯାଞ୍ଚ କରାଯାଇ ସେମାନଙ୍କୁ ନିଜ ନିଜ ଘରକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା। ଅନ୍ୟପକ୍ଷରେ ଗତକାଲି ଆମେରିକାରୁ ଦେଶାନ୍ତର କରାଯାଇଥିବା ଏହି ଯାତ୍ରୀମାନଙ୍କ ହାତରେ ଓ ଗୋଡ଼ରେ ଚେନ୍ ବନ୍ଧାଯାଇ ଭାରତ ପଠାଯାଇଥିବା ସମ୍ପର୍କିତ ଏକ ଖବରକୁ କେନ୍ଦ୍ର ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବିର ତଥ୍ୟ ଯାଞ୍ଚ ୟୁନିଟ୍ ଖଣ୍ଡନ କରିଛି। ଫ୍ରାନ୍ସର ସଂସଦରେ ସରକାରଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବଟି କାଟ ଖାଇଯାଇଛି। 2025 ଲାଗି ଦେଶର ବଜେଟ୍କୁ ସଂସଦର ବିନା ଅନୁମୋଦନରେ ପ୍ରଧାନମନ୍ତ୍ରୀ ଫ୍ରାଙ୍କୁଇସ୍ ବୁରାଉ ନିଜର ସ୍ୱତନ୍ତ୍ର ଗଣତାନ୍ତ୍ରିକ କ୍ଷମତା ଦ୍ୱାରା ମଞ୍ଜୁର କରାଇବାକୁ ନେଇ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ଅନାସ୍ଥା ପ୍ରସ୍ତାବରେ ବିଜୟୀ ହେବା ପରେ ସରକାର ଏହି ବଜେଟ୍କୁ କାର୍ଯ୍ୟକାରୀ କରିବାରେ କୌଣସି ଆଇନଗତ ବାଧା ନାହିଁ ବୋଲି ଜଣାପଡ଼ିଛି। ରାଜକୁମାର ରହିମ ଅଲ୍ ହୁସାଇନିଙ୍କୁ ଇସ୍ମାଇଲ୍ ମୁସଲିମ୍ ସମ୍ପ୍ରଦାୟର ନୂତନ ଆଗାଖାଁ ତଥା ଆଧ୍ୟାତ୍ମିକ ନେତା ଭାବେ ଘୋଷଣା କରାଯାଇଛି। ତାଙ୍କର ପିତା ଆଗାଖାଁ ପଞ୍ଚମଙ୍କର ଇଚ୍ଛା ଅନୁଯାୟୀ 53 ବର୍ଷ ବୟସ୍କ ରାଜକୁମାର ରହିମଙ୍କୁ ଇସ୍ମାଇଲ୍ ମୁସଲିମ୍ ସମ୍ପ୍ରଦାୟର 50ତମ ଇମାମ ଭାବେ ମନୋନୀତ କରାଯାଇଛି। ଭାରତ ଇଂଲଣ୍ଡ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ମହାରାଷ୍ଟ୍ରର ନାଗପୁରଠାରେ ଖେଳାଯିବ। ସ୍ଥାନୀୟ ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଏହି ଦିବାରାତ୍ର ମ୍ୟାଚ୍ ଅପରାହ୍ନ 1:30ରୁ ଆରମ୍ଭ ହେବ। ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ହୋଇଥିବା ବେଳେ ବିରାଟ କୋହଲି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିଭଳି ବରୁଣ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଭାରତୀୟ ଦଳରେ ସାମିଲ କରାଯାଇଛି। ଇଂଲଣ୍ଡ ଦଳର ନେତୃତ୍ୱ ନେଉଛନ୍ତି ଜୋସ୍ ବଟଲର। ଏହି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ରବିବାର ଦିନ କଟକର ବାରବାଟୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବାବେଳେ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆସନ୍ତା 12 ତାରିଖ ଦିନ ଅହମ୍ମଦାବାଦରେ ଖେଳାଯିବ। ଦୁଇ ଦେଶ ମଧ୍ୟରେ ସମ୍ପ୍ରତି ଶେଷ ହୋଇଥିବା 5 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ଭାରତ 4-1 ବିଜୟୀ ହୋଇଛି। ବିଶ୍ୱ ଟେବୁଲ୍ ଟେନିସ୍ ସିଙ୍ଗାପୁର ସ୍ମାସ୍ର ପୁରୁଷ ଡବଲ୍ସ ବର୍ଗରେ ଭାରତୀୟ ଯୋଡ଼ି ମାନବ ଠାକର ଓ ମନୁ ଶାହା ଆଜି କ୍ୱାର୍ଟର ଫାଇନାଲ୍ ଖେଳିବେ। ଏହି ଯୋଡ଼ି ଫ୍ରାନ୍ସର ଫ୍ଲୋରିଆନ୍ ବୋରାସୌତ ଓ ଇଷ୍ଟେବାନ୍ ଡୋର୍ଙ୍କ ଯୋଡ଼ିକୁ ଆଜି ଭାରତୀୟ ସମୟ ଅପରାହ୍ନ 3:30ରେ ଭେଟିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଗତକାଲି ଶାନ୍ତି ଶୃଙ୍ଖଳାର ସହ ମତଦାନ ସମ୍ପନ୍ନ। 60.42% ମତଦାତା ସାବ୍ୟସ୍ତ କଲେ ନିଜର ମତାଧିକାର। ଆଗାମୀ ଦଶନ୍ଧିରେ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ହେବ ଉଲ୍ଲେଖନୀୟ ରୂପାନ୍ତରୀକରଣ କହିଲେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ। ପ୍ରୟାଗରାଜର ମହାକୁମ୍ଭଠାରେ ଆଜି ଅନୁଷ୍ଠିତ ହେବ ଜନଜାତି ସଂସ୍କୃତି ସମାଗମ 2025 ଏବଂ ଭାରତ ଇଂଲଣ୍ଡ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଖେଳାଯିବ ନାଗପୁରରେ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।